ଲେବ୍ୟ ପୁସ୍ତକ ଛ ପର୍ବ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, କେହି ଯେବେ ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରେ, ଅର୍ଥାତ୍ ଗଚ୍ଛିତା ବା ହସ୍ତରେ ସମର୍ପିତ କିମ୍ବା ଅପହୃତ ଦ୍ରବ୍ୟ ବିଷୟରେ ଆପଣା ପ୍ରତିବାସୀ ସହିତ ଅସତ୍ୟ ବ୍ୟବହାର କରେ, ଅଥବା ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରେ, କିଏ ବା ହଜାଦ୍ରବ୍ୟ ପାଇ ତତ୍ ବିଷୟରେ ଅସତ୍ୟ ବ୍ୟବହାର କରେ ଓ ମିଥ୍ୟା କହି ଶପଥ କରେ, ଏହି ପ୍ରକାର ଯେକୌଣସି କର୍ମରେ ମନୁଷ୍ୟ ପାପ କରେ, ତେବେ ସେ ପାପ କରି ଦୋଷୀ ହେଲେ ଯାହା ସେ ଅପହରଣ ଦ୍ୱାରା ନେଇଅଛି ଅବା ଅନ୍ୟାୟରେ ପ୍ରାପ୍ତ ହୋଇଅଛି, ଅବା ଯେଉଁ ଗଚ୍ଛିତ ଦ୍ରବ୍ୟ ତାହା ନିକଟରେ ସମର୍ପିତ ହୋଇଅଛି, ଅବା ଯେଉଁ ହଜାଦ୍ରବ୍ୟ ପାଇଅଛି, ଅବା ଯେକୌଣସି ବିଷୟରେ ମିଥ୍ୟା ଶପଥ କରିଅଛି, ସେସବୁ ଦ୍ରବ୍ୟ ଫେରାଇଦେବ, ମଧ୍ୟ ସେ ତାହା ସମ୍ପୂର୍ଣ୍ଣ ରୂପେ ଓ ତହିଁ ସହିତ ପଞ୍ଚମାଂଶ ଅଧିକ ଫେରାଇଦେବ। ସେ ଦୋଷୀ ବୋଲି ନିଶ୍ଚିତ ହେବା ଦିନରେ ଦ୍ରବ୍ୟ ସ୍ୱାମୀ କି ତାହା ଦେବ। ପୁଣି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାର ଦୋଷାର୍ଥକ ବଳି ଉତ୍ସର୍ଗ କରିବ। ତୁମର ନିରୂପିତ ମୂଲ୍ୟାନୁସାରେ ପଲରୁ ଏକ ନିଖୁଣ୍ଟ ମେଷ ଦୋଷାର୍ଥକ ବଳି ନିମନ୍ତେ ଯାଜକ ନିକଟକୁ ଆଣିବ, ତ ଯାଜକ ସଦାପ୍ରଭୁଙ୍କ ଛାମୁରେ ତାହା ନିମନ୍ତେ ପ୍ରାୟଶ୍ଚିତ କରିବ। ତହିଁରେ ସେ ଯେକୌଣସି କର୍ମ ଦ୍ୱାରା ଦୋଷୀ ହୋଇଥାଏ ତହିଁରୁ କ୍ଷମାପ୍ରାପ୍ତ ହେବ। ଆହୁରି ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମେ ହାରଣକୁ ଓ ତାହାର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ହୋମବଳୀର ବ୍ୟବସ୍ଥା ଏହି, ହୋମଦ୍ରବ୍ୟ ସମସ୍ତ ରାତ୍ରି ପ୍ରଭାତ ପର୍ଯ୍ୟନ୍ତ ବେଦୀର ଅଗ୍ନିସ୍ଥାନ ଉପରେ ରହିବ, ପୁଣି ବେଦୀର ଅଗ୍ନି ପ୍ରଜ୍ୱଳିତ ରହିବ, ପୁଣି ଯାଜକ ଆପଣା ଶୁକ୍ଲବସ୍ତ୍ର ଓ ଶରୀରରେ ଶୁକ୍ଲ ଜଙ୍ଘିଆ ପିନ୍ଧିବ, ଆଉ ସେ ବେଦୀ ଉପରେ ଅଗ୍ନି ଦଗ୍ଧ ହୋମବଳୀର ଭସ୍ମ ତୋଳି ବେଦୀ ପାର୍ଶ୍ୱରେ ରଖିବ। ଏଥିଉତ୍ତରେ ସେ ଆପଣା ସେହି ବସ୍ତ୍ର ପରିତ୍ୟାଗ କରି ଅନ୍ୟ ବସ୍ତ୍ର ପିନ୍ଧି ଛାଉଣୀ ବାହାରେ କୌଣସି ଶୁଚିସ୍ଥାନକୁ ସେହି ଭସ୍ମ ନେଇଯିବ, ମାତ୍ର ବେଦୀର ଉପରିସ୍ଥ ଅଗ୍ନି ସର୍ବଦା ପ୍ରଜ୍ୱଳିତ ରହିବ, ତାହା ନିର୍ବାଣ ହେବ ନାହିଁ। ଯାଜକ ପ୍ରତିପ୍ରଭାତରେ ତହିଁ ଉପରେ କାଷ୍ଠ ଜାଳିବ, ପୁଣି ସେ ତହିଁ ଉପରେ ହୋମବଳୀ ସଜାଇ ରଖିବ ଓ ମଙ୍ଗଳାର୍ଥକ ବଳିର ମେଦ ତହିଁ ଉପରେ ଦଗ୍ଧ କରିବ। ବେଦୀ ଉପରେ ଅଗ୍ନି ସର୍ବଦା ପ୍ରଜ୍ୱଳିତ ରହିବ, କଦାପି ନିର୍ବାଣ ହେବ ନାହିଁ। ଆଉ ଭକ୍ଷ୍ୟ ନୈବେଦ୍ୟର ବ୍ୟବସ୍ଥା ଏହି, ହାରଣର ପୁତ୍ରଗଣ ବେଦୀ ସମ୍ମୁଖରେ ସଦାପ୍ରଭୁଙ୍କ ଛାମୁରେ ତାହା ଆଣିବେ, ତ ଯାଜକ ଆପଣା ମୁଷ୍ଠି ପୂର୍ଣ୍ଣ କରି ପୁଣି ସେହି ଭକ୍ଷ୍ୟ ନୈବେଦ୍ୟରୁ କିଛି ସରୁ ମଇଦା ଓ କିଛି ତୈଳ ଓ ନୈବେଦ୍ୟ ଉପରିସ୍ଥ ସମସ୍ତ କୁନ୍ଦୁରୁ ନେଇ ତୈର ସ୍ମରଣାର୍ଥକ ଅଂଶ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ବେଦୀରେ ଦଗ୍ଧ କରିବ। ପୁଣି ହାରଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟ ଭୋଜନ କରିବେ, କୌଣସି ପବିତ୍ର ସ୍ଥାନରେ ତାଳି ବିନା ତାହା ଭୋଜନ କରାଯିବ, ସେମାନେ ସମାଗମ ତମ୍ବୁର ପ୍ରାଙ୍ଗଣରେ ତାହା ଭୋଜନ କରିବେ, ତାଳି ସହିତ ତାହା ପାକ କରାଯିବ ନାହିଁ, ଆମ୍ଭେ ଆପଣା ଅଗ୍ନିକୃତ ଉପହାରରୁ ସେମାନଙ୍କ ଅଂଶ ନିମନ୍ତେ ତାହା ଦେଲୁ। ପାପାର୍ଥକ ବଳି ଓ ଦୋଷାର୍ଥକ ବଳିତୁଲ୍ୟ ତାହା ମହାପବିତ୍ର, ହାରଣର ସନ୍ତାନଗଣ ମଧ୍ୟରେ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବେ, ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାରରୁ ଏହା ଗ୍ରହଣ କରିବା ପୁରୁଷାନୁକ୍ରମରେ ତୁମ୍ଭମାନଙ୍କର ଅନନ୍ତକାଳୀନ ଅଧିକାର, ଯେ କେହି ତା ସ୍ପର୍ଶ କରେ ସେ ପବିତ୍ର ହେବ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ଅଭିଷେକ ଦିନରେ ହାରଣ ଓ ତାହାର ପୁତ୍ରଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଉତ୍ସର୍ଗ କରିବେ ତାହା ଏହି, ସେମାନେ ନିତ୍ୟ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନେଇ ଅର୍ଦ୍ଧେକ ପ୍ରଭାତରେ ଓ ଅର୍ଦ୍ଧେକ ସନ୍ଧ୍ୟାକାଳରେ ଉତ୍ସର୍ଗ କରିବେ, ପଲମରେ ଯାହା ତୈଳ ସହିତ ପ୍ରସ୍ତୁତ କରାଯିବ ସିକ୍ତ ହେଲେ ତୁମେ ତାହା ଭିତରକୁ ଆଣିବ, ସେହି ଭକ୍ଷ୍ୟ ନୈବେଦ୍ୟର ଖଣ୍ଡ ଖଣ୍ଡ ପକ୍ୱାନ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ଏ ଉତ୍ତାରେ ହାରଣର ପୁତ୍ରଗଣ ମଧ୍ୟରୁ ଯେ ତାହାର ପଦରେ ଅଭିଷିକ୍ତ ଯାଜକ ହେବ ସେ ତାହା ଉତ୍ସର୍ଗ କରିବ, ଅନନ୍ତକାଳୀନ ବିଧିରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଦଗ୍ଧ ହେବ, ଅର୍ଥାତ୍ ଯାଜକର ପ୍ରତ୍ୟେକ ଭକ୍ଷ୍ୟ ନୈବେଦ୍ୟ ସମ୍ପୂର୍ଣ୍ଣ ରୂପେ ଦଗ୍ଧ ହେବ, ତାହା ଭୋଜନ କରାଯିବ ନାହିଁ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମେ ହାରଣକୁ ଓ ତାହାର ପୁତ୍ରଗଣକୁ କୁହ, ପାପାର୍ଥକ ବଳିଦାନର ବ୍ୟବସ୍ଥା ଏହି, ଯେଉଁ ସ୍ଥାନରେ ହୋମବଳି ବଧ କରାଯାଏ ସେହି ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ପାପାର୍ଥକ ବଳି ବଧ କରାଯିବ, ତାହା ମହାପବିତ୍ର, ଯେଉଁ ଯାଜକ ପାପାର୍ଥକେ ତାହା ଉତ୍ସର୍ଗ କରେ ସେ ତାହା ଭୋଜନ କରିବ, ସମାଗମ ତମ୍ବୁ ପ୍ରାଙ୍ଗଣରେ କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ, ଯେ ତହିଁର ମାଂସ ସ୍ପର୍ଶ କରେ ତାହା ପବିତ୍ର ହେବ, ପୁଣି ଯେବେ କୌଣସି ବସ୍ତ୍ରରେ ତହିଁର ରକ୍ତ ଛିଟା ପଡ଼େ ତେବେ ତୁମ୍ଭେ ସେହି ରକ୍ତସଚିତ ବସ୍ତ୍ର ସ୍ଥାନରେ ଧୌତ କରିବ। ମାତ୍ର ଯେଉଁ ମୂର୍ତ୍ତିକା ପାତ୍ରରେ ତାହା ପାକ ହୁଏ ତାହା ଭଙ୍ଗାଯିବ, ତେବେ ପିତ୍ତଳ ପାତ୍ରରେ ତାହା ପାକ ହୁଏ ତାହା ମଜାଯିବ ଓ ଜଳରେ ପରିଷ୍କୃତ ହେବ। ଯାଜକଗଣ ମଧ୍ୟରେ ସମସ୍ତ ପୁରୁଷ ତାହା ଭୋଜନ କରିବେ, ତାହା ମହାପବିତ୍ର। ମାତ୍ର ପବିତ୍ର ସ୍ଥାନରେ ପ୍ରାୟଶ୍ଚିତ କରିବା ନିମନ୍ତେ ଯେକୌଣସି ପାପାର୍ଥକ ବଳିର ରକ୍ତ ସମାଗମ ତମ୍ବୁ ଭିତରକୁ ଅଣାଯାଏ ତାହା ଭୋଜନ କରାଯିବ ନାହିଁ, ତାହା ଅଗ୍ନିରେ ଦଗ୍ଧ ହେବ।